നാരായണം നമസ്കരിച്ചും നരശൈവ നരോത്തമം ദേവീം സരസ്വതീം വ്യാസം തതോ ജയ മുദീരയേ വേദി രാമായണേ ശൈവ പുരാണേ ഭാരതി തഥാ അദ്യൗചന്തി ച മധ്യേ ച ഹരി സർവത്ര ഗീയതി മൂകം കരോതി വാചാളം പങ്കും ലംഘയതി ഗിരി കൃപാസമം വന്ദേ ശ്രീഗുരു ദിനതാരിണീ പരമാനന്ദമാധവം പരമാനന്ദ മാധവ
നിഗമകൽപ്പതർഗളിതം പീബത ഭാഗവതം രസമാളയം ഭൂരവോരസികാവിഭാവുകൾ അനർത്ഥോപശമം സാക്ഷാത് ഭക്തിയോഗം അദക്ഷ്യതി ലോകസ്യാജാനതോദിതം സക്രീ സാത്തദശം ജസ്യാം വൈശ്രീയമാണായാം കൃഷ്ണേ പരമപുരുഷെ ഭക്തിരുത്പദ്യതി പുംസശോകമോഹം ശ്രീമദ്ഭാഗവതം പുരാണമമളം ജദ്വൈസ്മാനം പ്രിയം യസ്മിന് പാരമഹംസമേകമമളം ജ്ഞാനം പരം ഗീയതി തത്ര ജ്ഞാന വിരാഗ ഭക്തി സഹിതം നൈഷ്കർമ്യമാവിസ്മൃതം തത്സുടം സുപഠന വിചാരണ പരോ ഭക്ത്യാഭിമുച്ചേ നരോ അർത്ഥയം ബ്രഹ്മസൂത്രാണം ഭാരത
ভাষ্যরূপসৌ বেদার্থ পরিবৃহীত সর্ববেদেতি আসানং সারং সারং সমুদ্রুতম সর্ববেদান্ত সারং হি শ্রীমদ্ভাগবতং ইষ্যতে তত্র সাম চতুর্থস্য নান্যত্র সেদতি কুচিত। কৃষ্ণ ভক্তি রস স্বরূপ শ্রী ভাগবত শাস্ত্র হইতে পরম মহতো তাতে বেদ শাস্ত্র হইতে পরম মহতো চারি বেদ উপনিষদে যত কিছু হইও ব্যাস করিল সঞ্চয় তার অর্থ লয় ব্যাস যে সূত্রে যেই রো বিষয় বচন শুনলি হই সর্বনাশ মায়াবাদী বাস শুনলে আরে সর্বনাশ যা ভাগবত পড়ো বৈষ্ণবীর চৈতন্য চরণী একান্ত আশ্রয় করো চৈতন্য চরণী ভাগবত যে না মানে সে জবন সম জন্মে জন্মে প্রভু জম হরে কৃষ্ণ হরে কৃষ্ণ 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 হরে 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 রাম হরে রাম বাসুদেবায় নমো ভগবতী வாசுதேவாய ஓம் நமோ பகவதி வாசுதேவாய You appear in various incarnations as a human being, an animal, a great saint, a demigod, a fish, or a tortoise, thus maintaining the entire creation and different planetary systems and killing the demoniac principles. According to the age, O my Lord, you protect the principles of religion. In the age of Kali, however, you do not assert yourself as the Supreme Personality of Godhead, and therefore you are known as Three Yugas, or the Lord who appears in Three Yugas. Prathana Mukhare, Stuti Mukhare, Sri Prahlad Maharaj, Bhagavan Nrsimha Kauchanti, ଏପରି ଭାବରେ ହେ ଭଗବାନ, ଆପଣ ବିଭିନ୍ନ ଅବତାରରେ ବିଭିନ୍ନ ରୂପ ନେଇ ଅବତୀର୍ଣ୍ଣ ହେଉଛନ୍ତି, ମାନବ ରୂପରେ, ପ୍ରାଣୀ ରୂପରେ, ମହର୍ଷି ରୂପରେ, ଦେବତା ରୂପରେ, ମତ୍ସ୍ୟ, କଚ୍ଛପ ଆଦି ଜଳଜୀବ ରୂପରେ ଅବତୀର୍ଣ୍ଣ ହେଉଛନ୍ତି, ଏବଂ ସମଗ୍ର ସୃଷ୍ଟିକୁ ବିଭିନ୍ନ ଲୋକଲୋକାନ୍ତ ବା ସମଗ୍ର ସୃଷ୍ଟିକୁ ଆପଣ ପାଳନ କରୁଛନ୍ତି, ଏବଂ ଅଶୁଭ ନୀତି ବିନାଶ କରୁଛନ୍ତି। ଯୁଗାନୁଯାୟୀ ହେ ଭଗବାନ, ଆପଣ ଯୁଗ ଧର୍ମ ରକ୍ଷା କରୁଛନ୍ତି। କଳି ଯୁଗରେ ଅବଶ୍ୟ ଆପଣ ଭଗବାନ ରୂପରେ ଆପଣଙ୍କ ସ୍ୱରୂପରେ ଆସନ୍ତି ନା, ତେଣୁ ଆପଣଙ୍କୁ ତ୍ରିଯୁଗ ବୋଲି କୁହାଯାଏ, ଅର୍ଥାତ୍ ଆପଣ ଭଗବାନ ତ୍ରିଯୁଗରେ ଆବିର୍ଭୂତ ହୁଅନ୍ତି। ହେଲା ଶ୍ଳୋକର ଅର୍ଥ କର୍କଟ ପାଇ ଶ୍ରୀ ପ୍ରଭୁପାଦ। ଆଜ୍ ଦି ଲର୍ଡ ଆପିୟର୍ ଜଷ୍ଟ ଟୁ ମେଣ୍ଟେନ୍ ଲର୍ଡ ବ୍ରହ୍ମା ଫ୍ରମ୍ ଦି ଆଟାକ୍ ଅଫ୍ ମଧୁ ଆଣ୍ଡ କୈଟଭ, ହି ଅଲ୍ସୋ ଆପିୟର୍ ଟୁ ପ୍ରୋଟେକ୍ଟ ଦି ଗ୍ରେଟ୍ ଡିଭୋଟି ପ୍ରହ୍ଲାଦ ମହାରାଜ। ସିମିଲାର୍ଲି ଲର୍ଡ ଚୈତନ୍ ଆପିୟର୍ ଇନ୍ ଅର୍ଡର୍ ଟୁ ପ୍ରୋଟେକ୍ଟ the fallen souls of Kali Yuga. Madhu Kaitava vinash nimito, jo Madhu Kaitava Brahmanku akraman karthile, tankar vinash nimito, Brahmankara surakhya nimito, se Bhagavan japari abhibhuta heithile, se pribhavari tankar mahan bhakta Prahlad Maharajankar surakhya nimito se abhibhuta heichanti. Bhagavan Nrsimha Devuka. Thik, tadrup bhave, ଶ୍ରୀ ଚୈତନ୍ୟ ମହାପ୍ରଭୁ ଏ କଳିଯୁଗରେ ଅତି ପାପ ପୂର୍ଣ୍ଣ ପତିତ କଳିଯୁଗରେ ଆବିର୍ଭୂତ ହୋଇଛନ୍ତି। ଦେର୍ ଆର୍ ଫୋର୍ ଯୁଗସ୍ ଆର୍ ମିଲେନିୟମ୍ସ, ସତ୍ୟ ତ୍ରେତା ଦ୍ୱାପର ଆଣ୍ଡ କଳି, ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ଅଛି। ଇନ୍ ଅଲ୍ ଦି ଯୁଗସ୍ ବଟ୍ କଳିଯୁଗ ଲର୍ଡ ଆପିୟର୍ସ ଇନ୍ ଭେରିୟସ୍ ଇନ୍କର୍ନେସନ୍ସ ଆଣ୍ଡ ସର୍ସ ହିମ୍ସେଲ୍ଫ the Supreme Personality of Godhead. But although Lord Sri Chaitanya Mahaprabhu, who appears in Kali Yuga, is the Supreme Personality of Godhead, he never assorted himself as such. E samasta yugare, Kali Yuga vyatita samasta yugare, Bhagavan bibhinna avatarare adhibhuta hochanti, ebam nijaku Bhagavan rupare pratipadan karuchanti. Kintu, ଯଦିଓ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏ କଳିଯୁଗରେ ଆବିର୍ଭୂତ ହୋଇଥିଲେ, ଯିଏକି ଅଭିନ୍ନ କୃଷ୍ଣ, କିନ୍ତୁ ବା ତଥାପି ସେ ଭଗବାନ ରୂପରେ ଆବିର୍ଭୂତ ହୋଇନଥିଲେ ବା ନିଜକୁ ଭଗବାନ ବୋଲି କହିନାହାନ୍ତି। ଅନ୍ ଦି କଣ୍ଟ୍ରାରି, However, Sri Chaitanya Mahaprabhu was addressed as being as good as Krishna. Annapakhyare Chaitanya Mahaprabhu Madhya Bhagavan. Malikwahadaichi Krishna Sadrusha Bhagavan Sri Krishna. He blocked his ears with his hands, denying his identity with Krishna, because he was playing the part of a devotee. Jatvalkehi Prakar Bhagavan Boli Krishna Boli Tanku Sambodhan Kartule Uthule Satvali Sikana Bhujtautule Taha Shikar Kurna Thile Karan Se Bhakta Rupale Lidai Kartule. Lord Chaitanya knew that in Kali Yuga there would be many bogus incarnations pretending to be God. Therefore, he avoided sorting himself as the Supreme Personality Godhead. Sri Chaitanya Mahaprabhu ekatha bhalo bhabe janithile je Kali Yugare anek mithyachari bhunno semane nijoku Bhagavan ba avatar boli kohibe. Sethipai se nijoku Bhagavan boli kahunathile. Lord Chaitanya Mahaprabhu is accepted as the Supreme Personality Godhead. However, in many Vedic literatures, especially in Srimad Bhagavatam, 11th canto, Krishna Varnam Tuisha Krishnam Sangopangastra Parsadam Jagya Sankirtana Prayari Janti Sumedasa. Sri Chaitanya Mahaprabhu, Jai Swayam Bhagavan, Yarbhu Vedic Sastra Puran, Ochi, Visheskari, Srimad Bhagavatam Yakvajaichi. Krishna Varnam Tuisha Krishna Sangopangastra Parsadam Jagya Sankirtan Prari Janti Sumedasa. In Kali Yuga, intelligent man worship the Supreme Personality Godhead in the form of Sri Chaitanya Mahaprabhu, who is always accompanied by his associates, such as Nityananda, Dvaita Gadadhara and Sri Vasa. Kali Yuga, Jaman Buddhiman Vyakti, Semani Bhagavan ku Sri Chaitanya Mahaprabhu Rupari Aradhana Karanti. Sri Chaitanya Mahaprabhu Nityananda Dvaita Gadadhara Sri Vasa Adi Sanga Anga Parshad Pariveshtita Yasthanti. The entire Krishna consciousness movement is based on the principles of the Sankirtan movement inaugurated by Sri Chaitanya Mahaprabhu. Samagra Krishna Chaitana Andolam, Ehi Sankirtana Andolam Jaha Chaitana Mahaprabhu Pravartan Karchanti, Sai Bhitti Bhumi Upare Adharita. Therefore, one who tries to understand the Supreme Personality of Godhead through the medium of Sankirtana movement knows everything perfectly. Then, Jyom Bhakti, Ehi Sankirtan Juryare, Se Bhagavan Kabudhiva Panchasta Koranti, Se Bhallatam Kabudhiparanti. He is Sumedhas, a person with substantial intelligence. Tanku Sumedhas, Kabudhiman, Vekti Balipvada. Ehi Hala, a sloka Pridyadaitvam or Paramaradhya Gurudev Sri Srimadeshi, Bhakti Vedanta Swami, Prabhupada Maharaj and Prabhasya. Itham lo tirjakrusi deva savatare lokan vibhaveshyansi jagat pratipan dharmam mahapurusa pasi juvan vruttam channa kalau jad avavastri juva atha sa tom. Sri Prahlad Maharaj, Mahajanmanaka Madhya Annyatama, Sri Madhbhagavato, Saptam Skandar Navamadhyare, Tankara, Ati Siddhanta Mulaka, Tathya, Parveshan Karajauchi. Se Bhagavan Narasimha Devanko, Stuti Makhare, Jansam Kohichanti, Taha, Ati Siddhanta Mulaka Vakya, Tathya. Vishaskari, Eshwakare Se Kohichanti, Se Bhagavan Kipari, Bhinna bhinna jugare, bhinna bhinna avatarare, jaha kahalchi nru tirjag rusi ଦେବଦଶାବତାରେ ଏହିପରି ଭିନ୍ନ ଭିନ୍ନ ରୂପରେ ଅବତାର ନିଶ୍ଚିତ ଆସିଛନ୍ତି ଏବଂ ଏ ଜଗତ ପ୍ରତିପାଳନ କରିଛନ୍ତି, ଆସୁରୀ ଭାବ ଧାରାର ବିନାଶ କରିଛନ୍ତି। କଳିଯୁଗରେ ସେ ଛନ୍ନ ଅବତାରରେ ଆସନ୍ତି, ଭକ୍ତାବତାର, ତେଣୁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ଏ କଥା ଏ ଶ୍ଳୋକରେ କୁହାଯାଉଛି। ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯଦିଓ ଭକ୍ତାବତାରରେ ଆସିଥିଲେ, ଭକ୍ତ ପରି ଆଚରଣ କରୁଥିଲେ, ଆଚରଣ କରିକିରି ଶିକ୍ଷା ଭକ୍ତି ଶିକ୍ଷା ଦଉଥିଲେ ବା ଶରଣାଗତି ଶିକ୍ଷା ଦଉଥିଲେ, ହେଲେ ସୁଦ୍ଧା ସେ ସ୍ୱୟଂ କୃଷ୍ଣ ଅଭିନ୍ନ କୃଷ୍ଣ ଏହାର ବହୁ ଶାସ୍ତ୍ର ପ୍ରମାଣ ଅଛି। ଏ କେବଳ ମନଗଢ଼ା କଥା ନୁହେଁ, ବହୁ ଶାସ୍ତ୍ର ପୁରାଣ ରହିଛି। ଯେଉଁମାନେ ଏ ଶାସ୍ତ୍ର ପୁରାଣ ଜାଣନ୍ତି, ଏ ଚକ୍ଷୁ ଲାଭ କରିଥିଲେ ଶାସ୍ତ୍ର ଚକ୍ଷୁ, ସେମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଜାଣୁଥିଲେ। ଯେଉଁମାନଙ୍କ ଚକ୍ଷୁ ନଥିଲା ସେମାନେ ତା ଜାଣିପାରୁନଥିଲେ, ଯେଉଁମାନେ ଜାଣୁଥିଲେ ଯଦି ସେମାନେ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ଆପଣ କୃଷ୍ଣ ବୋଲି କହୁଥିଲେ, ସମ୍ବୋଧନ କରୁଥିଲେ, ସେତେବେଳେ ସେ କାନ ବୁଝି ଦେଉଥିଲେ, ନା 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 ମୁଁ ସାଧାରଣ ଜୀବ ମାତ୍ର, ମୁଁ ଭଗବାନ ନାହିଁ। ଗୋପୀ ଭକ୍ତ ପାଦ କମଳେ ଦାସ ଦାସ ଆନ ଦାସ, ଏ କଥା ସେ କହୁଥିଲେ। ଗୋପୀ ଭକ୍ତ ଯେ କୃଷ୍ଣ ତାଙ୍କର ପାଦରେ ଆଶ୍ରିତ ଦାସ 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 କୃଷ୍ଣ ହିଁ ଭଗବାନ, ଯଦିଓ ସେ ନିଜେ କୃଷ୍ଣ ସେ କଥା କହୁଥିଲେ, କାରଣ ସେ ଭକ୍ତ ରୂପରେ ଆସିଥିଲେ, ସେ କୃଷ୍ଣ ରୂପରେ ଭଗବାନ ରୂପରେ ଆସିନଥିଲେ। ଭଗବାନ କିଏ ତା ଶିଖିବା ପାଇଁ ଆସିଥିଲେ, ଆଉ ଭଗବାନ କିପରି ଜାଣିବାକୁ ହବ ବୁଝିବାକୁ ହବ, ସେ ଭକ୍ତି ଯୋଗଟା ହିଁ ଶିଖେଇବାକୁ ଆସିଥିଲେ। ସେଥିପାଇଁ ସେ କଥା ହିଁ କହୁଥିଲେ, ଯଦି ସେ ନିଜେ କୃଷ୍ଣ ହେଲେ ସୁଦ୍ଧା ଚୈତନ୍ୟ ମହାପ୍ରଭୁ ଯେ ସ୍ୱୟଂ ଭଗବାନ, ଏ ସମ୍ବନ୍ଧରେ ବହୁ ଶାସ୍ତ୍ର ପ୍ରମାଣ ରହିଛି। ଯେଉଁମାନେ ସୁଦ୍ଭକ୍ତ, ଯେଉଁମାନେ ଉପଯୁକ୍ତ ଗୁରୁଙ୍କ ଠାରୁ ଏସବୁ ତତ୍ତ୍ୱ ଜ୍ଞାନ ପ୍ରାପ୍ତ ହୋଇଥାନ୍ତି, ସେମାନେ ତାଙ୍କ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଚକ୍ଷୁରେ ତା ଦେଖିପାରନ୍ତି ଆଉ ଜାଣିପାରନ୍ତି ସେ ଗୌରାଙ୍ଗ ମହାପ୍ରଭୁ କିପରି ସ୍ୱୟଂ ଭଗବାନ। ଅନେକ ପ୍ରମାଣ ରହିଛି, ଶ୍ରୀମଦ ଭାଗବତ ପ୍ରମାଣ ଉଦ୍ଧାର କରିଛନ୍ତି ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ। ତା ଛଡ଼ା ବହୁ ପ୍ରମାଣ ରହିଛି, ମୁଁ ଗୋଟେ ଦୁଇଟା ପ୍ରମାଣ ଉଦ୍ଧାର କରି କହୁଛି। ଅନନ୍ତ ସଂହିତାରେ ସର୍ବକାରଣ କାରଣ ଶ୍ରୀ ଗୌରହରିଙ୍କ ସ୍ତବରେ ତାଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି, ଜଳାଦିଦେବ ଭଗବାନ ସର୍ବକାରଣ କାରଣ ଏକ ଏବା ଦ୍ୱିତୀୟ ସସ୍ତସ୍ମେହି ଗୌର ତୁଇ ସେ ନମଃ ଯୋ ଲୀଳୟା ସୁଜତ ପୂର୍ବଂ ଗୋଲକଂ ରାସମଣ୍ଡଳଂ ଯୋ ଲୀଳୟା ଦ୍ୱିଧା ଭୁସ୍ତସ୍ମେହି ଗୌର ତୁଇ ସେ ନମଃ ଯୋ ଲୀଳୟା ପରବ୍ୟନନ୍ତଂ ଅସୃଜଦା ବିଭୋ ମୂଳ ସଂକର୍ଷଣ ଦେବସ୍ତସ୍ମୈ ଗୌର ତୁଇ ସେ ନମଃ ଜଳଂଶ ସ୍ୟାତ୍ ମହାବିଷ୍ଣୁ କରଣାଧିପତିର୍ ବିଭୋ ଜଳଙ୍ଗ ପ୍ରଭା ପରମ ବ୍ରହ୍ମ ତସ୍ମୈ ଗୌର ତୁଇ ସେ ନମଃ ଯଂ ଦେବବାଦୀନ ଯଂ ବେଦବାଦୀନ ସର୍ବେ ପରମ ବ୍ରହ୍ମ ବଦନ୍ତି ବୈ ପ୍ରଧାନ ପୁରୁଷ ଚାନ୍ୟ ତସ୍ମୈ ଗୌର ତୁଇ ସେ ନମଃ। जमाहु परमात्मनु अंतर्ज्यामीनमीश्वरं जमाहु पुरुषं श्रेष्ठं तस्मै गौरतुषे नमः। सत्ये नारायणं वेदं त्रेतयां यज्ञरूपिणं जन कृष्ण द्वापर प्राहु तस्मै गौरतुषे नमः। कलौ जो निज रूपेण प्रादुर्भूय धरातले प्रदास्यति निजं भक्तिं तस्मै गौरतुषे नमः। संगीता स्तुति मुखरे कहाई आदिदेव भगवान श्री गौर हरि ही सर्व कारण कारण से अद्वितीय परतत्व एवं रास बिहारी रासेश्वर जे लीला प्रसंग रे राधा कृष्ण रूपे द्विधा विभक्त हुई पूर्वे श्री गोलक रे रास मंडल रचना करथिले से गौरांग को नमस्कार करछु। जे लीला परवश हुई परब्रह्म रचना करी एवं अनंत देव और मूल संकर्षण आदि समस्त विष्णु तत्व अंशी से आदिनाथ श्री गौरांग को आम नमस्कार कर महाविष्णु पुरुषावतार देवादिगण जो पुरुष को परम ब्रह्म स्वरूप बोली कीर्तन करती पुनः जे सर्वांतर्ज्यामी परमात्मा रूप से समस्त जीवों को ठारे वर्तमान से आदिदेव गौरांग को प्रणाम कर जे सत्यरे नारायण त्रेता जुगरे यज्ञ द्वापरे श्रीकृष्ण रूपे लीला प्रकाश करती से परम तत्व श्री गौरांग को प्रणाम कर कृष्णा विवाह आविर्भावरी धन्य द्वापर शेषरी धन्य कलिरे जे हेमांग कांति अवतीर्ण होई अगातरे निज प्रेम संपत्ति बांटिथांति से महावदान्य श्री गौरांग को बारंबार मुंडक उपनिषद रे जो हिरण्मय ब्रह्म धाम वर्णित होती माया पुरस्थित सुनिर्मल गोग पीठ से ब्रह्म धाम तुम निकट रे खूब गोपनीय तत्व कहुचि श्रवण कर गंगा तीर रे गोलक संयंग नवद्वीप रे सर्वांतर्ज्यामी भगवान गोविंद द्विभुज गौर कांति महात्मा महाजोगी माईक गुणत्रय रहित शुद्ध सत्वाश्रित महापुरुष अवतीर्ण हो जगत भक्ति प्रचार करे पार्वती शिव पार्वती संवाद कहु पार्वती जिज्ञासा कले हे देव श्रीकृष्ण चैतन्य किए ताकर पुण्य चरित्र कि प्रकार आपण मुखरे भगवान विष्णु अनेक नाम मुझे किंतु गौरांग और श्रीकृष्ण चैतन्य इनाम कौन से दिन प्रकाश करना महादेव कहले हे महेश्वरी जे श्री राधिका प्राणबल्ल भगवान श्रीकृष्ण से जगत स्वामी सृष्टि आदि गौर थी से समय से केवल शुद्ध चैतन्य रूपे वर्तमान थे से हेतु मनीषीगण श्रीकृष्ण चैतन्य बोली था पूर्वे आम निकट रु विस्तृत भाव जो जगदीश्वर कृष्ण विषय श्रवण कर विश्व सृष्टि आदि गौर कांति रूपे थिले बोली गौरांग कहा कृषि शब्दर अर्थ आधार एवं न शब्दर अर्थ विश्व अदे पंतगण विश्वर आधार स्वरूप ब्रह्म को ही कृष्ण बोली जानते से समय रे समस्त विश्वर जननी सत्य रजस्तम ऋण विशिष्टा प्रकृति देवी मध्य वर्तमान थिले ना महत्त्व प्रवृत्तिर कथा बा कौन कहिबा सर्व कारण कारण आदि देव सदानंद स्वरूप परम पुरुष गौरांग महाप्रभु प्रणाम। भगवान श्री चैतन्य महाप्रभु सन्यास रूप संबंध रे जैमिनी भारत कह अन्यावतार अभव सर्वसाधारण ध्वटा कौ कृष्णावतारो निगूढ़ सन्यासी रूप द्रव नृसिंह पुराण रे चारि जगर अवतार महिमा निम्न मत वर्णित अछि सत्य दैत्य कुलाधीना सस मये फूर्जन मथ केसरी त्रेतयां दशस्कन्धरं परिभवन रामाभिनामाकृति गोपालन परिपालयन ब्रजपुरे भारं हरं द्वापरे गौरांग प्रिय कीर्तन कलिजुगे चैतन्य नामा हरि। जो कृष्ण गोपीजन वस्त्र हारी से ही श्री चैतन्य जद गोपी कूच कुंभ संभ्रम भरारंभेन संबद्धित जद रा गोप कुमार सार कलया रंगी शुभंगी कृत जद वृंदावन कानोनी प्रविलसत श्री दामा। चैतन्य महाप्रभु सम्बन्धी हरी शास्त्र ग्रंथ अच्छी चैतन्य उपनिषद नामक एक स्वतंत्र उपनिषद मध्य अच्छे जो थे कि श्री चैतन्य महाप्रभु कथा वर्णना दी तेणु चैतन्य महाप्रभु जदिओ भक्त रूप से आसते से जे स्वयं भगवान कृष्ण एथेरे कौन प्रकार सन्देह करिवार नाही। वेदादि शास्त्र रे गौरहरि सूचना दि जाए से संबंध में कह पूर्व से श्री चैतन्य महाप्रभु जेतेबले सन्यास ग्रहण कले एवं तांकर माता शची देवी अनुरोध क्रमे पुरुषोत्तम धाम को आसिले से सार्वभौम भट्टाचार्य सहित भेट होता जेकि शंकर मतवा आदि पंडित थिले विशिष्ट पंडित से पूर्वे रहुते सर्व भट्टाचार्य किंतु एड़े बड़ पंडित हेले सुधा शुष्क ब्रह्म ज्ञानी थे तेज जानपार चैत्र महाप्रभु जी भगवान किंतु तांकर भेण गोपीनाथ आचार्य से भक्त थे से जानपार सलाभिणी दुजन मध्य श्रीमन महाप्रभु दिव्यता और भगवता संबंध में बहु वार्तालाप होती। गोपीनाथ आचार्य महाप्रभु को पूर्व जानते ये वार्तालाप मध्य से प्रकाश कले महाप्रभु श्री भगवान तांकर मत को प्रतिष्ठा करने निमित्त से बहुत चेष्टा कले किंतु भट्टाचार्य महाप्रभु के एक महान भक्त रूप प्रतिष्ठा करने चेष्टा कले सर्वंकर अज्ञता देखी गोपीनाथ आचार्य महाप्रभु महिमा कीर्तन कले भट्टाचार्य तुम्हें तर्क कले तर्क पंथारे भगवान अलभ्य केवल श्रुत पंथारे लभ्य शिष्यगण कहती तार्किक तो सेमानी सर्वभट्टाचार्य तार्किक थिले शुष्क वेदांतवादी तेणु शिष्यगण तर्क करी कहिले ईश्वर कह कौन प्रमाण। गोपीनाथ आचार्य कहले विज्ञान तो ईश्वर लक्षणी ବିଜ୍ଞାନ ଯେଉଁ ଲକ୍ଷଣରେ ଈଶ୍ୱର ସ୍ଥାପନ କରନ୍ତି ମୁଁ ସେଇ ଲକ୍ଷଣରେ ଏହାଙ୍କୁ ଈଶ୍ୱର ବୋଲି କହୁଛି। ଶିଷ୍ୟଗଣ କହିଲେ ଈଶ୍ୱର ତତ୍ତ୍ୱ ଅନୁମାନ ଦର୍ଶନ ବ୍ୟାପ୍ତି ଜ୍ଞାନ ଲକ୍ଷଣ ହିଁ ଅନୁମାନ ଯଥା ଉଦାହରଣ ଦିଆଯାଉଛି ପର୍ବତ ବହ୍ନିମାନ ଧୂମାର ଅର୍ଥାତ୍ ଯେଉଁଠାରେ ଧୂମ ଦେଖାଯାଏ ସେଠାରେ ଅଗ୍ନି ଅଛି ବୋଲି ବୁଝିବାକୁ ହବ। ଧୂମ ଦେଖାଯାଉଛି ତେଣୁ ପର୍ବତରେ ଅଗ୍ନି ଅଛି ଏହା ଏଠାରେ ଶାନ୍ତ ହେଉଛି। ଈଶ୍ୱରଙ୍କ ବିଷୟରେ ଅନୁମାନ ଏହିପରି କାର୍ଯ୍ୟ କରେ ବୋଲି ସାର୍ବଭୌମଙ୍କର ଶିଷ୍ୟଗଣ କହିଲେ। ଯଥା ଯେତେ ବସ୍ତୁ ଦେଖାଯାଏ ସମସ୍ତଙ୍କର କାରଣ ଅଛି। ଏହି ପରିଦୃଶ୍ୟମାନ ଜଗତ ଗୋଟିଏ ବସ୍ତୁ ସୁତରାଂ ଏହାର ଗୋଟିଏ କାରଣ ନଥିଲେ ହବ ନା। ଅଦେବ ଈଶ୍ୱର ବିଶ୍ୱର କାରଣ ଏହି ତତ୍ତ୍ୱଟି ସତ ହେଲା। ଆମମାନେ ଏହି ପ୍ରଣାଳୀରେ ଈଶ୍ୱର ତତ୍ତ୍ୱ ନିରୂପଣ କରୁ। ଆପଣ ଯଦି ଦେଖେଇ ପାରନ୍ତି ଯେ ଏହି ସନ୍ନ୍ୟାସୀ ଏହି ଯୁକ୍ତିକ୍ରମେ ଈଶ୍ୱର ହେଇପାରନ୍ତି ତାହେଲେ ଆମେ ତାହା ଗ୍ରହଣ କରିବୁ। ଗୋପୀନାଥ ଉତ୍ତର ଦେଇ କହିଲେ ଈଶ୍ୱର ତତ୍ତ୍ୱ ଜାଣିବାକୁ ହେଲେ ଅନୁମାନ ପ୍ରମାଣ ରୂପେ କାର୍ଯ୍ୟ କରିପାରିବ ନା। ଈଶ୍ୱରଙ୍କର କୃପା ବ୍ୟତୀତ କେହି ତାଙ୍କୁ ଜାଣି ପାରିବେ ନା। ଅନୁମାନ ପ୍ରମାଣ ଈଶ୍ୱର କହିଲେ କୃପା ବିନା କେବଳ ଜ୍ଞାନ ମାର୍ଗରେ ଭଗବାନ ଅଗୋଚର ଭାଗବତ ଦଶମ ସ୍କନ୍ଧର ଶ୍ଳୋକ ଉଦ୍ଧାର କଲେ। ଅଧାପି ଦେବ ପଦାମ୍ବୋଧୟ ପ୍ରସାଦ ଲେସାନୁ ଗୃହୀତ ଜାତି ଦତ୍ତ ଭଗବନ୍ ମହିନ୍ନ ନ ଚାଷ ଏ କୋପି ଚିରଂ ବିଚିନ୍ନ ଏ ଶ୍ଳୋକ ଉଦ୍ଧାର କଲେ। ଏ ବ୍ରହ୍ମାଙ୍କର ବାକ୍ୟ ବ୍ରହ୍ମାଙ୍କର ଦର୍ପଚୂର୍ଣ୍ଣ ହେଲା ପରି ସ୍ତୁତି ମୁଖରେ ଭଗବାନଙ୍କୁ ବ୍ରହ୍ମା ଏ କଥା କହୁଛନ୍ତି। ଏ ଦେବ ଆପଣଙ୍କର ପଦାମ୍ବୋଦୟର ପ୍ରସାଦ ଲେସ ପ୍ରାପ୍ତ ବ୍ୟକ୍ତି ହିଁ କେବଳ ଆପଣଙ୍କର ମହିମାର ତତ୍ତ୍ୱ ଜାଣିପାରେ। କିନ୍ତୁ ଯେଉଁମାନେ ଚିରଦିନ ଅନୁମାନ ଦ୍ୱାରା ଶାସ୍ତ୍ର ବିଚାର ପୂର୍ବକ ଅନ୍ୱେଷଣ କରୁଛନ୍ତି ସେମାନଙ୍କ ମଧ୍ୟରେ କେହି ହେଲେ ସେ ତତ୍ତ୍ୱ ଜାଣିପାରନ୍ତି ନା। ପୁନଃ ଗୋପୀନାଥ କହିଲେ ଯଦ୍ୟପି ଜଗତ ଗୁରୁ
ଆ
ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମଟା ଜଗନ୍ନାଥରେ ହେଇଛି। ଗୋପୀନାଥ ଆଚାର୍ଯ୍ୟ କହିଲେ, ତୁମେ ଏହାଙ୍କର ମହାପ୍ରେମ, ମହାପ୍ରେମାବେଶ ରୂପ ଈଶ୍ୱର ଲକ୍ଷଣ ଦେଖିଛ, ତଥାପି ଈଶ୍ୱରଙ୍କ ମାୟା ଦ୍ୱାରା ଛନ ହେଇ ଏହାଙ୍କୁ ଈଶ୍ୱର ବୋଲି ଜାଣିପାରୁନା। ବହିର୍ମୁଖର ଆବୃତ ଦର୍ଶନ ହେତୁ ଭଗବତ ଦର୍ଶନ ହୁଏ ନା। ବହିର୍ମୁଖ ଜନ ତାଙ୍କୁ ଦେଖିଲେ ସୁଦ୍ଧା ଦେଖିପାରେ ନା। ଈଶ୍ୱରଙ୍କର କୃପାର ଭାବ ହିଁ ଏହାର ଏକମାତ୍ର କାରଣ। ସର୍ବମହାଶୟ କହିଲେ, କେବଳ ବିତର୍କ ଛାଡ଼ି ଅଭିଳଷିତ ସତ୍ୟ ବିଚାରକାରୀମାନଙ୍କ ମତରେ ଶାସ୍ତ୍ର ଦୃଷ୍ଟିପୂର୍ବକ ବିଚାର କରି କହୁଛି। ଶୁଣ, ଶାସ୍ତ୍ରଜ୍ଞ ପଣ୍ଡିତ ଥିଲା ତ, ଏଇ ତ ଚୈତନ୍ୟ ଗୋସ୍ୱାମୀ ପରମ ଭାଗବତ ଅଟନ୍ତି, କାରଣ କଳିକାଳରେ ବିଷ୍ଣୁଙ୍କର ଅବତାର ନାହିଁ, ଏକ ନାମ ତ୍ରିଯୁଗ। ଏଇ ଭାଗବତ ଶ୍ଳୋକର ଉଦାହରଣ କହିଲେ ଏକ ନାମ ତ୍ରିଯୁଗ। ଏହା ଶୁଣି ଗୋପୀନାଥ କହିଲେ, ତୁମେ ନିଜକୁ ବଡ଼ ଶାସ୍ତ୍ରଜ୍ଞ ବୋଲି ଅଭିମାନ କରୁଛ, କିନ୍ତୁ ଶାସ୍ତ୍ର ମଧ୍ୟରେ ପ୍ରଧାନ ଯେଉଁ ଭାଗବତ ଓ ମହାଭାରତ, ସେ ଦୁଇ ଗ୍ରନ୍ଥ ବାକ୍ୟରେ ତୁମର ମନୋଯୋଗ ନାହିଁ। ଏ ଦୁଇ ଗ୍ରନ୍ଥରେ କଳିଯୁଗରେ ସାକ୍ଷାତ ଅବତାର ଅଛି, ଏପରି ସିଦ୍ଧାନ୍ତ ଦିଆଯାଇଛି। କଳିଯୁଗରେ ଭଗବାନଙ୍କ ଲାଭତାର ନାହିଁ ସତ୍ୟ, କିନ୍ତୁ ସ୍ୱରୂପ ଅବତାରୀଙ୍କର ଆବିର୍ଭାବ ଯୁଗାବତାର ଅଛି, ଏଥିପାଇଁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଇଛି। ପ୍ରତିଯୁଗରେ କୃଷ୍ଣଙ୍କର ଯେଉଁ ଯୁଗାବତାର ହୁଏ, ତାହା ତୁମର ତର୍କନିଷ୍ଠ ହୃଦୟରେ ତୁମେ ବୁଝିପାରୁନ। ଏଇ କଥା କହିଲେ, କଳି ଯୁଗେ ଲୀଳାବତାର କରିବ ଗୋପୀନାଥ ଆଚାର୍ଯ୍ୟ ପ୍ରକାଶ କଲେ। ଭଡ଼ାଚାର୍ଯ୍ୟଙ୍କୁ ଗୋପୀନାଥଙ୍କର ଉପେକ୍ଷା ଓ ତାଚଲ୍ୟ, ତୁମାର ଆଗେ ତାଙ୍କ ଯେତେବେଳେ କୃପା ହବ ସେତେବେଳେ ତୁମେ ଏସବୁ ସିଦ୍ଧାନ୍ତ କହିବ। ଏଇ କଥା କହିକିରି ଶେଷ କଲେ। ତେଣୁ ଭଡ଼ାଚାର୍ଯ୍ୟ ଜାଣିଲେ ଯେ ଏ ଶ୍ରୀକୃଷ୍ଣ ଚୈତନ୍ୟ ଏ ହେଉଛନ୍ତି ନବଦ୍ୱୀପ ଅଞ୍ଚଳରୁ ଆସିଛନ୍ତି, ଆଉ ଭଡ଼ାଚାର୍ଯ୍ୟ ମଧ୍ୟ ନବଦ୍ୱୀପ ଅଞ୍ଚଳରୁ ଆସିଥିଲେ। ମହାପ୍ରଭୁଙ୍କର ମାମୁଙ୍କର ଅଜା ନୀଳାମ୍ବର ଚକ୍ରବର୍ତ୍ତୀ ଆସାର୍ବଭୌମ ଭଡ଼ାଚାର୍ଯ୍ୟ ସହପାଠୀ ଥିଲେ। ଏହି ବିଚାରରୁ ଯୁବକ ସନ୍ନ୍ୟାସୀ ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କଠାରୁ ବାତ୍ସଲ୍ୟ ସ୍ନେହ ପ୍ରାପ୍ତ ହେଲେ। ଭଡ଼ାଚାର୍ଯ୍ୟ ଶଙ୍କର ସମ୍ପ୍ରଦାୟର ଅନେକ ସନ୍ନ୍ୟାସୀଙ୍କର ସେ ଅଧ୍ୟାପକ ଥିଲେ, ନିଜେ ମଧ୍ୟ ସେ ସମ୍ପ୍ରଦାୟର ଅନୁଗାମୀ ଥିଲେ। ଏହି ପରିସ୍ଥିତିରେ ଭଟ୍ଟାଚାର୍ଯ୍ୟ ଭାବିଲେ ଯୁବକ ସନ୍ନ୍ୟାସୀ ତାଙ୍କଠାରୁ ବେଦାନ୍ତ ଶ୍ରବଣ କରିବା ଉଚିତ। ମହାପ୍ରଭୁ ମଧ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶିକ୍ଷା କରିବାକୁ ରାଜି ହେଲେ। ସେ ଜଣେ ଜଗନ୍ନାଥଙ୍କ ମନ୍ଦିରରେ ବସିଲେ। ଏକାଧିକ୍ରମେ ଦୀର୍ଘ ସାତ ଦିନ ଧରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଚାଲିଲେ, ମହାପ୍ରଭୁ କେବଳ ଶ୍ରବଣ କଲେ, କିଛି କହିଲେ ନା। ମହାପ୍ରଭୁଙ୍କୁ ନିରବତା ଦେଖି ବଟଦ୍ରାଜୀଙ୍କ ମନରେ କିଛି ସନ୍ଦେହ ଉପୁଜିଲା ଏବଂ ସେ ମହାପ୍ରଭୁଙ୍କୁ ପଚାରିଲେ କାହିଁକି ତାଙ୍କର ବେଦାନ୍ତ ବ୍ୟାଖ୍ୟା ଶୁଣି କିଛି କହୁନାହାନ୍ତି ବା ଯୁକ୍ତି ତର୍କ କଲେ ନା। ମହାପ୍ରଭୁ ନିଜକୁ ଏକ ମୂର୍ଖ ଛାତ୍ର ଭଳି ପ୍ରଦର୍ଶନ କଲେ ଏବଂ ଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶ୍ରବଣ କରିବା ଛଉନା କଲେ କେବଳ କାହିଁକି ନା ଭଟ୍ଟାଚାର୍ଯ୍ୟ ଭାବୁଥିଲେ ଯେ ସେ ବଡ ବେଦାନ୍ତ ବି ଏବଂ ବେଦାନ୍ତ ପଢ଼େଇବା ହେଉଛି ସନ୍ନ୍ୟାସୀମାନଙ୍କର କାମ କିନ୍ତୁ ମହାପ୍ରଭୁ ଭଟ୍ଟାଚାର୍ଯ୍ୟଙ୍କର ବ୍ୟାଖ୍ୟା ସହ ଏକମତ ନଥିଲେ। ବେଦାନ୍ତ ସୂତ୍ର ବ୍ୟାଖ୍ୟା ଶୁଣି ବ୍ୟାସଦେବ ଶ୍ରୀମଦ୍ ଭାଗବତ ଦେଇଛନ୍ତି ଯାହାଙ୍କର ଶ୍ରୀମଦ୍ ଭାଗବତ ଜ୍ଞାନ ନାହିଁ ସେମାନେ ବେଦାନ୍ତର ମର୍ମ ବୁଝିପାରିବେ ନା। ଭଟ୍ଟାଚାର୍ଯ୍ୟ ବଡ଼ ବିଦ୍ୱାନ ପଣ୍ଡିତ ଥିଲେ ମହାପ୍ରଭୁ ତଥାକଥିତ ବେଦାନ୍ତୀମାନଙ୍କ ସମ୍ବନ୍ଧରେ ଯେଉଁ ଆକ୍ଷେପ କଲେ ତାହା ସେ ବୁଝିପାରିଲେ ଏବଂ ମହାପ୍ରଭୁଙ୍କୁ ପଚାରିଲେ ସେ ଯାହା ନ ବୁଝିପାରିଲେ କାହିଁକି ନ ପଚାରିଲେ ମନ ଖୋଲି କହିବା ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତାପରେ ମହାପ୍ରଭୁ କହିଲେ ହେ ମୋର ପ୍ରିୟ ମହାଶୟ ଜନ୍ମାଦ୍ୟତ ଶାସ୍ତ୍ର ଜନିତ ଅଥାତ ବ୍ରହ୍ମ ଜିଜ୍ଞାସା ବ୍ରହ୍ମସୂତ୍ରରୁ ଏସବୁ ସୂତ୍ର ଅର୍ଥ ମୁଁ ତ ଭଲ ଭାବେ ବୁଝିପାରୁଛି କିନ୍ତୁ ଆପଣ ଯେଉଁ ଢଙ୍ଗରେ ଏସବୁର ବ୍ୟାଖ୍ୟା କରୁଛନ୍ତି ତାହା ମୋ ପକ୍ଷରେ ବୁଝିବା ବଡ଼ ଦୁର୍ବଳ କଷ୍ଟକର ହେଉଛି। ଏ ସୂତ୍ର ଗୁଡ଼ିକ ତାତ୍ପର୍ଯ୍ୟ ବଡ଼ ସ୍ପଷ୍ଟ କିନ୍ତୁ ଆପଣଙ୍କର ବ୍ୟାଖ୍ୟା ତାତ୍ପର୍ଯ୍ୟକୁ ଢାଙ୍କି ପକାଉଛି। ଆପଣ କୌଣସି ପ୍ରୟୋଜନ ବଶତଃ ସୂତ୍ରର ପ୍ରତ୍ୟକ୍ଷ ସ୍ପଷ୍ଟ ଅର୍ଥ ଗ୍ରହଣ ନ କରି ପରୋକ୍ଷ ତଥା ଅସ୍ପଷ୍ଟ ଅର୍ଥକୁ ନିଜ ଢଙ୍ଗରେ ବ୍ୟାଖ୍ୟା କରି ଚାଲିଛନ୍ତି। ଏ କଥା ମହାପ୍ରଭୁ କହିଲେ ଚୈତନ୍ୟଟା ଆମର ବର୍ଣ୍ଣନା ଅଛି ଉପନିଷଦ କହିଲେ ସଦାନନ୍ଦମୟ ବିଗ୍ରହ ସେ ଭଗବାନ ସେ ନିର୍ବିଶେଷ ଶୂନ୍ୟ ନୁହନ୍ତି ସର୍ବେ ସୂର୍ଯ୍ୟ ନାଟକରେ ଦିଆଯାଇଛି ଯାହା ଶ୍ରୁତିର ଜଳପତି ନିର୍ବିଶେଷ ବିଚାର ଯୋଗେ ସତିହନ୍ତ ତାସାଂ ପ୍ରାୟ ବଳୀୟ ସବିଶେଷମେବ। ଶ୍ରୁତି ଯେଉଁ ସବୁ ତତ୍ତ୍ୱବସ୍ତୁକୁ ପ୍ରଥମେ ନିର୍ବିଶେଷ ବୋଲି କଳ୍ପନା କରନ୍ତି ସେସବୁ ଶ୍ରୁତି ଅବଶେଷରେ ସବିଶେଷକୁ ପ୍ରତିପାଦନ କରନ୍ତି। ନିର୍ବିଶେଷ ଆଉ ସବିଶେଷ ଭଗବାନଙ୍କର ଦୁଇଟି ଗୁଣ ହିଁ ନିତ୍ୟ ଏହା ବିଚାର କଲେ ସବିଶେଷ ତତ୍ତ୍ୱ ହିଁ ପ୍ରବଳ ହେଇ ଉଠେ କାହିଁକି ନା ଜଗତରେ ସବିଶେଷ ତତ୍ତ୍ୱ ହିଁ ଅନୁଭୂତ ହୁଏ ନିର୍ବିଶେଷ ତତ୍ତ୍ୱ ଅନୁଭୂତ ହୁଏ ନା। ପୁନଃ ପୂର୍ବ ଆଉ ପର ଅପେକ୍ଷା ପର ହିଁ ବଳବାନ ଏ କଥା ଶ୍ରୁତିରେ ଦିଆଯାଇଛି ତେଣୁ ଶ୍ରୀ ଭଗବାନ ହିଁ ସର୍ବକାରଣ କାରଣ ସଦାନନ୍ଦମୟ ବିଗ୍ରହ ସବିଶେଷ ତତ୍ତ୍ୱ ସେ ନିର୍ବିଶେଷ ନୁହନ୍ତି ଏବଂ ବେଦାନ୍ତ ସୂତ୍ରରୁ ବ୍ୟାଖ୍ୟା କରି ସୂତ୍ର ମହାପ୍ରଭୁ କହିଲେ, ଶେଷରେ କହିଲେ ବେଦବାକ୍ୟର ଅର୍ଥ ସମୂହ ଅତ୍ୟନ୍ତ ନିଗୁଢ଼, ତେଣୁ ମହର୍ଷିଗଣ ବେଦବାକ୍ୟ ତାତ୍ପର୍ଯ୍ୟ ଜଗତରେ ବୁଝିବା ନିମିତ୍ତ ପୁରାଣ ବାକ୍ୟ ଦ୍ୱାରା ବେଦ ତାତ୍ପର୍ଯ୍ୟ ନିର୍ଣ୍ଣୟ କରିଛନ୍ତି। ଉଦାହରଣ ଦେଇ କହିଲେ, ଭାଗବତ ମହାପ୍ରାଣ ଉଦାହରଣ ଦେଖନ୍ତୁ। ଅହୋ ମହାଭାଗ୍ୟ, ଅହୋ ଭାଗ୍ୟ ନନ୍ଦ ଗୋପ ପ୍ରଦୂଷଣ ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ। ଏ କଥା ଶ୍ରୀମଦ୍ ଭାଗବତରେ କୁହାଯାଇଛି। ସର୍ବ ବେଦାନ୍ତ ସାର, ସର୍ବ ପୁରାଣ ମଧ୍ୟରେ ମହାପୁରାଣ ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରହ୍ମାଙ୍କର ଦର୍ପଚିହ୍ନ ହେଲା ପରେ ଏହି ବ୍ରହ୍ମ ବାକ୍ୟ ଏକାନ୍ତ ଶରଣାଗତ ହୋଇ ବ୍ରହ୍ମା ସ୍ୱମୁଖରେ କଥା କହିଥିଲେ। କୃଷ୍ଣ ପ୍ରିୟ ବ୍ରଜବାସୀ ଜଣଙ୍କର ପ୍ରେମ ସୌଭାଗ୍ୟ ଆଚ୍ଛର ପ୍ରଶଂସା କରି ଏ କଥା କହିଛନ୍ତି ବ୍ରହ୍ମା। ନନ୍ଦ ଗୋପ ବ୍ରଜବାସୀ ଜଣଙ୍କର ଭାଗ୍ୟର ସୀମା ନାହିଁ, ଯେହେତୁ ପରମାନନ୍ଦ ସ୍ୱରୂପ ପରମ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସନାତନ ସେମାନଙ୍କର ମିତ୍ର ରୂପେ ପ୍ରକଟ ହୋଇଛନ୍ତି। ଏ କଥା ଭାଗବତରେ ଦିଆଯାଇଛି। ତେଣୁ ସେ କିପରି ନିର୍ବିଶେଷ ଶୂନ୍ୟ ହେଲେ, ଏପରି ବହୁ ଆଲୋଚନା ହେଇଛି। ଭଗବାନ ଶ୍ରୀ ଚୈତ୍ର ମହାପ୍ରଭୁ ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ସେ ଚୈତନ୍ୟ ଚରିତାମୃତରେ ବିଶଦ ବର୍ଣ୍ଣନା ଦିଆଯାଇଛି। ଏବଂ ଶଙ୍କରାଚାର୍ଯ୍ୟ କାହିଁକି ମାୟାବାଦ ପ୍ରକାଶ କଲେ ତା ମଧ୍ୟ ପଦ୍ମ ପୁରାଣରୁ ଉଦ୍ଧାର କରି ଭଗବାନ କହିଲେ, ଚୈତନ୍ୟ ମହାପ୍ରଭୁ କହିଲେ ଯେ ମହାଦେବଙ୍କୁ କିପରି ଭଗବାନ ନାରାୟଣ ଆଦେଶ କରିଛନ୍ତି ଯେ ସ୍ୱାଗମୀ କଳ୍ପିତ ସ୍ତଞ୍ଚ ଜନାନ ବିମୁଖାନ କର ମାଞ୍ଚ ଗୋପୟଜନ ସା ସୃଷ୍ଟିର ସୁପ୍ତର ତରା। ଏ କଥା କହିଥିବା ହେତୁ ଶଙ୍କର ଯେ ଶିବ ଯେ ଶଙ୍କରାଚାର୍ଯ୍ୟ ରୂପରେ କଳ୍ପିତ ଭାଷ୍ୟ ଦେଲେ ଆସି କଳ୍ପିତ ସ୍ୱାଗମ ବାକ୍ୟ ଦ୍ୱାରା ମାନବ ମାନଙ୍କୁ ଆମଠାରୁ ବିମୁଖ କର, ଆମକୁ ଏପରି ଗୋପନ କର ଯେପରି ବହିର୍ମୁଖ ଯିବାର ଜୀବ ବୃଦ୍ଧି କାର୍ଯ୍ୟରେ ବିରକ୍ତି ନ ଜନ୍ମେ। ତେଣୁ ଶଙ୍କରାଚାର୍ଯ୍ୟ ମାୟାବାଦ ପ୍ରକାଶ କଲେ। ଆସି ନିଜେ କହିଛନ୍ତି ଅସଶାସ୍ତ୍ର ମାୟାବାଦ ଅସଶାସ୍ତ୍ର ଏସବୁ କଥା ଶୁଣି ଯେତେବେଳେ ଶ୍ରୀଲୋଚନା ଶୁଣିଲେ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଲେ, ତମିଭୂତ ହେଇଗଲେ ଆଉ ମୌନ ହେଇଗଲେ, ଆଉ କିଛି କଥା ସେ କହିପାରିଲେ ନା। ଶୁଣି ଭଟ୍ଟାଚାର୍ଯ୍ୟ ହୋଇଲ ଶୁଣି ବ୍ୟାଖ୍ୟା ଶୁଣି ମହାପ୍ରଭୁଙ୍କର କୃପା ମିଳୁଛି। ଗୋପୀନାଥାଚାର୍ଯ୍ୟ କହିଥିଲେ ତାଙ୍କର କୃପା ଯେତେବେଳେ ହେବ ତୁମେ ଏ ତତ୍ତ୍ୱ କହିବ, ମହାପ୍ରଭୁଙ୍କର କୃପା ଏ ପ୍ରକାର ଭାବରେ ପ୍ରାପ୍ତ ହେଲେ ଭଟ୍ଟାଚାର୍ଯ୍ୟ ପ୍ରାପ୍ତ ହେବାରୁ ସେ ଜାଣିପାରିଲେ। ତନ୍ମଧ୍ୟ ତାପରେ ମହାପ୍ରଭୁ ଆତ୍ମାରାମ ଶ୍ଳୋକ ଭାଗବତରୁ ଉଦ୍ଧାର କରିଛନ୍ତି। आत्मारामस्तमनयनग्रन्थाभिरुक्रमे कुर्वन्त्यहे पुगें भक्तिं ईथं भूतगुणहरि। ये उद्धार करिकिरि से कहिछन्ति जे आत्मागण आत्मारामगण मध्य कृष्ण पाद पद्मपति आकृष्ट होउछि। आत्माराम श्लोकर अछि, तापरे आत्माराम श्लोकर व्याख्या कथा उठिला। ভট্টাচার্য মহাপ্রভুঙ্কু অনুরোধ কলে ব্যাখ্যা করিবা, মহাপ্রভু কলে আগই ব্যাখ্যা কর, তুমি ব্যাখ্যা আমি শুনবা, তারপরে আমি ব্যাখ্যা করিবা। সে বড় পণ্ডিত সারং ভট্টাচার্য, তাঙ্কর বিদ্বত্তা পাণ্ডিত্য বলরে সে আত্মারাম শ্লোকর ন প্রকার ব্যাখ্যা কলে। এসব পাণ্ডিত্যপূর্ণ ব্যাখ্যা, ন প্রকার ব্যাখ্যা কলে। তা শুনে শ্রীম মহাপ্রভু ধন্যবাদ দেলে ভট্টাচার্য। ভট্টাচার্য জানি তুমি সাক্ষাৎ বৃহস্পতি, আত্মারাম শ্লোকর অঠর প্রকার ব্যাখ্যা কলে। পূর্বর্জন প্রকার ব্যাখ্যা ভট্টাচার্য করেছিলে, তা দুঃস্পর্শ কলে না, প্রত্যেক পদর ব্যাখ্যা কলে। এবং প্রত্যেক ব্যাখ্যা অঠর প্রকার প্রত্যেক ব্যাখ্যারে ভক্তি সিদ্ধান্ত কিভাবে স্থাপিত হয়েছি তাহা স্থাপন কলে। এসব শুনি, এসব ব্যাখ্যা শুনি ভট্টাচার্য অত্যন্ত বিস্মাভিভূত হয়ে গেলে। সে ভাবিলে যে এ মহাপ্রভু হচ্ছে সাক্ষাৎ ভগবান। এ সাক্ষাৎ ভগবান বলে সে গ্রহণ করি তাঙ্ক পাদ পদ্মরে পড়ি। সে যে পূর্বরু অবজ্ঞা করিছন্তি, যে অপরাধ করছন্তি, সে অপরাধ ক্ষমা নিমিত প্রার্থনা করি। ইহাঁ তো সাক্ষাৎ কৃষ্ণ নিমিত্ত ক্ষমা মাগিলে, মহাপ্রভুঙ্কর পাদ পদ্মরে আত্মসমর্পণ কলে, নিজর পূর্বকৃত ব্যবহার পাই ক্ষমা ভিক্ষা কলে। শ্রীম মহাপ্রভু অত্যন্ত দয়াময়, সে কৃপা করি ভট্টাচার্য গ্রহণ কলে এবং অহেতুকি কৃপা প্রকাশ করি তাঙ্কর প্রথমে চতুর্ভুজ নারায়ণ রূপ, তাপরে দুই ভুজ বৈশী ধারী শ্রীকৃষ্ণ রূপ প্রদর্শন কলে। তৎক্ষণাৎ শ্রী ভট্টাচার্য শ্রীম মহাপ্রভুঙ্কর চরণ কমলরে পড়িগলে এবং তাঙ্ক কৃপা যোগ ভগবানঙ্ক স্তুতি উদ্দেশ্যে এক শ্লোক রচনা করি পকে মহাপণ্ডিত থিলে। তেণু এক্সটেম্পর যাহা কহন্তি ইংরেজরে, একশহ শ্লোক আবৃত্তি করি পকাইলে। সে অতি মূল্যবান শ্লোক ভট্টাচার্য কৃত, সে শ্লোক সে প্রকাশ করে দিয়েছেন মহাপ্রভুঙ্কু প্রশংসা মুখী, যে কিপরি সে স্বয়ং ভগবান। মু দুই চারি শ্লোক কুচি আপনার বুঝিপারি। प्रणम्यतं प्रभु गौरो तव पाद सतम ब्रुवे सदा शयानं साधुनां सुखार्थं मे कृपां कुरु श्री राधा कृष्णयो सेवां स्थापयित्वा गृहे गृहे।